ମୋ ନାଁ ଲତା ସାହୁ, ପଳାଶୁଣୀ ମୁଣ୍ଡା ସାହି, ୱାର୍ଡ଼ ନମ୍ବର 5ରେ ରହୁଛି। ମୁଁ ଜଣେ ଭିନ୍ନକ୍ଷମ, ଠିକ୍ସେ ଚାଲିପାରୁନାହିଁ। ମୋ ଘରେ ପାଣି କନେକ୍ସନ୍ ଅଛି, ପାଣି ଠିକ୍ସେ ଆସିପାରୁନଥିଲା। ବିଶେଷ କରି ଯେତେବେଳେ ଲଗାଣ ବର୍ଷା ଅତ୍ୟଧିକ ଖରା ହୁଏ, ସେତେବେଳେ ମୋତେ ପାଣି ଆଣିବାକୁ ଅସୁବିଧା ହୁଏ। ମୁଁ ସି ଫାୟାର୍ ଦ୍ୱାରା ସବ୍ କମିଟିର ମେମ୍ବର ଅଛି। ପାଣି ବିଭାଗକୁ ଆମେ ଦରଖାସ୍ତ ଦେଲା ପରେ ବର୍ତ୍ତମାନ ପାଣି ଠିକ୍ ସମୟରେ ଅଧିକ ପରିମାଣରେ ଆସୁଛି। ଆମେ ପାଣିକୁ ନଷ୍ଟ କରିବାନି, ଅଯଥାରେ ପାଣି ଟ୍ୟାପ୍ ଖୋଲା ରଖିବାନି। ଧନ୍ୟବାଦ।